श्रीमद्भागवतं दशमस्कन्ध सत्तावनध्याय सोपस्थात् सत्यभामाच पितरं हतं भिक्षा सुतार्पिता व्यलपत्तात ताते ती आहतास्मीति मुह्यते सत्यभामाच पितरं हतं भिक्षा सुतार्पिता व्यलपत्तात ताते ती आहतास्मीति मुह्यते सत्यभामाच पितरं हतं भिक्षा सुतार्पिता व्यलपत्तात ताते ती आहतास्मीति मुह्यते सत्यभामाच पितरं हतं भिक्षा सुतार्पिता व्यलपत्तात ताते ती आहतास्मीति मुह्यते हरे कृष्णा पुष्पभक्त सदानंद महाकुंद आज आषाढ़ मास आज प्रथम दिन प्रतिपद तिथि कृष्णपक्ष आज तिथि श्री श्रील श्यामानंद प्रभु तिरुभाव होता तेणु आज आम पाद पद्म आम प्रणत निवेदन करी श्यामानंद विग्रह होती श्याम सुंदर तेणु तर विग्रह पाद पद्म प्रणति आम आज यही द्वारका लीला वर्णना करवा आज पवित्र तिथि आज ठार अणसर आरंभ हो जगन्नाथ दर्शन मिलना किंतु अरनाथ अरनाथ दर्शन मिले तेनाली आज ठार 15 दिन ये अरनाथ दर्शन मिले जगन्नाथ दर्शन बंद हे ये होती मिलन और विरह मिलन एवं विरह से भाव सत्यभामा पिता सहित जी वर्ष काल मिलित होते बर्तमान विरह आरंभ है विरह आरंभ है भगवान यही व्यवस्था करन एवं विरह मिलन रे खाली जब मिलन सब रे आनंद रहा विरह जिते उपस्थित हम से विरह पर मिलन हम से आनंदटा आर्जित हम तेणु भगवान के व्यवस्था होती जगन्नाथ व्यवस्था होती मिलन पर विरह विरह पर मिलन एवं से भाव आमर जो धारा वैष्णव धारा ये धारा होती विरह भगवान भजन विप्रलम्ब भावता कहती हरे कृष्णा 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 हरे 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 राम 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 हरे हरे भगवान सहित आम मिलन ना विरह हो जाए तेणु ये विरह भाव आम भगवान आराधना करुचे ये हूँ आम विप्रलम्ब भाव यही भाव षड गोस्वामी मान आमर ये धारा वैष्णव मान यही भाव भजन करुले हे राधे हे ललिते जगशाखे हे नंदसुन कृत श्री गोवर्धन कल्पाद दड़े काड़ंगी मन कृत घोषंता भीति सर्वतू व्रजपुरे खेदयी महाभ्योड़ो वंदे रूप सनातन रघुजुगौ श्री जीव गोपाल यदि सबुद दर्शन करुले भगवान को किंतु तथापि विरह भाव रे भजन करते हे राधे हे लड़िते विशाख कौटि आपन अच्छा सी पुण्य कौन जमुना तटे गोवर्धन तटे कौटी आप अच्छा भाव कहीं सारा ब्रजमंडल से करते विहार करते के महाविहोल महाविहोल भाव ये विप्रलम भाव ये हूँ विरह भाव तेणु से भाव रसा जो रही आम रस रास नृत्य भगवान विरह भाव प्रदान करने भगवान अंतर्ध्यान हो जाते तेणु आज तिथि जगन्नाथ से लीला होती जगन्नाथ बर्तन विरह भाव भक्त मान विरह भाव रोचे तेणु से मैंने जाकिनाथ भगवान को दर्शन कर ये पंदर दिन जो जगन्नाथ अणस रही चैतन्य चरितामृत वर्णना कर महाप्रभु निवृत लीला चलती जगन्नाथ लक्ष्मी सहित निवृत लीला चलती यही कथा रही आम द्वारका लीला कह द्वारका लीलू भगवान जीवे वृंदावन ये आरंभ है आरंभ है बर्तन द्वारका लीला चल जगन्नाथ सिंहद्वार सिंह मंदिर श्रीमंदिर भगवान को द्वारका लीला चलती वर्तमान भगवान महाप्रभु रुक्मिणी देवी सहित लीला पंद्रह दिन काल निवृत लीला करेंगे गोपन लीला एवं से अनुमति नहीं वृंदावन आसवे आपरे जुलाई दुई तारीख जो आषाढ़ शुक्ल द्वितीय तिथि भगवान जो रथयात्रा हाब घोषयात्रा ये हूँ द्वारकु भगवान वृंदावन यात्रा वृंदावन यात्रा तेणु यही भाव आम द्वारका लीला वर्णना करते आज आम गत कत विश्राम देते स्त्री लोक मान विलाप करते स्त्रीण विक्रोश मानना क्रंदीना अनाथवत तांकर स्वामी तांकर नाथ चली गले तेणु से क्रंदन करसंदी प्रकृत रे प्रकृत नाथ होसंदी भगवान जगन्नाथ जगन्नाथ प्रकृत नाथ होसंदी जगन्नाथ स्वामी नयनपतगामी भवतु आम अज्ञानता वश रे हम भावुचे आमर ये नाथ प्रकृत नाथ होसंदी भगवान जगन्नाथ आमर भागवत द्वितीय स्कंद चतुर्थ अध्याय मंगलाचरण कर सुखदेव गोस्वामी तादी गोटे श्लोक अच्छा कौन श्रीहपति श्रीहपति सब रही है श्रीपति लक्ष्मीपति बहुत सुंदर भाव समस्त पति से श्रीहपति लोकपति धरापति भाव रही समस्त से पति श्रीपति स्त्रीपति यज्ञपति प्रजापति ना कौन श्रीपति यज्ञपति प्रजापति लोकपति धरापति धियापति लोकपति धरापति पति गतिष्ठान सात्वता प्रसिद्धता मे भगवान शतापति प्रकृत नाथ होंगे आम भगवान आमे किंतु अज्ञानता वशत भावचे ये आम नाथ ये आम पति ये आम पिता ये भाव चिंता करते प्रकृत पति हूँ भगवान तमेव पिता तमेव माता च पिता तमेव तमेव बंधु सखा तमेव तमेव मिद्यांगणम तमेव तमेव सर्व मम देव देव तमेव श्री भगवान कृष्ण जगन्नाथ तेणु आम श्रीपा महाराज लोक मैंने जो ये श्लोकटी कहती तुम्हें किए जानती ना जे जहाँ बुझला सी तुम्हें पिता तुम्हें कह ये भाव कि प्रकृत माता पिता एम जगन्नाथ भगवान कृष्ण तेणु ये भाव में श्रीपति लक्ष्मीदेवी पति धियापति यज्ञपति यज्ञर पति हूँ से भगवान यज्ञपति प्रजापति समस्त प्रजा मान से पति एवं धियापति आम बुद्धि से पति आम बुद्धि से प्रदान कर बुद्धि द्वारा जो मैंने भगवान शरण में जाऊना से बुद्धि द्वारा से मैंने नरक को जाऊँ से नरक को जाऊँ
ତାଙ୍କର ବୁଦ୍ଧି ଅଛି, ଯେଉଁ ଦୁଷ୍କୃତି, କୃତି କହିଲେ ବୁଦ୍ଧି, କିନ୍ତୁ ସେ ବୁଦ୍ଧିଟାକୁ ଅସତ୍ ବ୍ୟବହାର କରାଯାଉଛି, ତେଣୁ ସେମାନେ ନରକକୁ ଯାଉଛନ୍ତି। ଭଗବାନ ମନୁଷ୍ୟ ଜନ୍ମରେ କେତେ ଉନ୍ନତ ବୁଦ୍ଧି ଆମକୁ ଦେଇଛନ୍ତି, ଏହି ବୁଦ୍ଧି ମାଧ୍ୟମରେ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ପାଇଁ ଚେଷ୍ଟା କରିବା ତାହେଲେ ଆମେ ଭଗବଧାମ ଯିବା, କିନ୍ତୁ ଏହି ବୁଦ୍ଧିର ସଦୁପଯୋଗ ନ କଲେ ଆମେ ପୁଣି ନରକକୁ ଯିବା। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନ, ଇହ ସଂସାରେ ବହୁ ଦୁଷ୍ଟାରେ କୃପା ପାହାରେ ପାହାର ମରା। ଏଇଭଳି ଭାବରେ ସମସ୍ତ ଜଗତରେ ଦୂରୀ ବୁଲୁଛନ୍ତି, କିନ୍ତୁ ଯେଉଁମାନେ ଭାଗ୍ୟବାନ ଥିବ ସେମାନେ ଗୁରୁ କୃଷ୍ଣଙ୍କ ପ୍ରସାଦରେ ଏଇ ଭକ୍ତତା ପ୍ରାପ୍ତ ହେଇକରି ଭଗବାନ ଭଜନ କରିକିରି ଏଇ ଜନ୍ମରେ ସେମାନେ ଭଗବଧାମ ଯିବେ। ତେଣୁ ଏଇଭଳି ଭାବରେ ବୁଦ୍ଧିଆ ପତି, ଆମର ବୁଦ୍ଧି ରହୁଛନ୍ତି ପତି, ଲୋକପତି ଯେତେ ଲୋକ ଅଛି ପୃଥିବୀ କ'ଣ, ଆଉ ପୃଥିବୀରେ ଚଉଦ ଲୋକ ରହିଛି, ଆଉ ଉପରେ ଛଅଟି ଲୋକ, ଆଉ ତଳେ ସାତଟି ଲୋକ, ଏହିଭଳି ଭାବରେ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡ ରହିଛି, ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ସବୁର ଲୋକ ପତି ହେଉଛନ୍ତି ସେ ଭଗବାନ। ଆମେ ଚିନ୍ତା କରିପାରିବା ଭଗବାନ କେତେ ଶକ୍ତି ରହିଛି, କେତେ ଐଶ୍ୱର୍ଯ୍ୟ ରହିଛି, ଲୋକପତି ଧରାପତି ସମସ୍ତ ଲୋକର ପତି, ଏବଂ ଧରାର ମଧ୍ୟ ପୃଥିବୀର ମଧ୍ୟ ସେ ପତି, ଏବଂ ପତି ଗତିଶାନ୍ତକୃଷ୍ଣୀ ସାତ୍ୟତାନ, ସେ ଯେ ଖାଲି ପତି ତା ନୁହଁ ଗତି ମଧ୍ୟ, ସେ ମଧ୍ୟ ଅନ୍ତିମ ଲକ୍ଷ୍ୟ ଚ। ଏଇଭଳି ଭାବେ ସବୁକିଛି ସିଏ ଅନ୍ଧକ ବୃଷ୍ଣୀ ସାତ୍ୱତାନ ସମସ୍ତ ବଂଶର ସେ ହେଉଛନ୍ତି ମୁଖ୍ୟ, ତେଣୁ ପ୍ରସିଦ୍ଧ ତାନ୍ ବି ଭଗବାନ ସତାନ ପତି, ସତାନ କହିଲେ ଭଗବାନ ଭକ୍ତମାନଙ୍କର ପତି ଭଗବାନ, ସେ ମୋ ଉପରେ ପ୍ରସନ୍ନ ହୁଅନ୍ତି। ତେଣୁ ଏଇଭଳି ଭାବରେ ତେରଟି ଶ୍ଳୋକରେ ମଙ୍ଗଳାଚରଣ କରି ସୁଖଦେବ ଗୋସ୍ୱାମୀ ଭାଗବତମ ଆରମ୍ଭରେ କହିନାହାନ୍ତି, ଭାଗବତମର ଆରମ୍ଭରେ ପରୀକ୍ଷିତ ମହାରାଜ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଦେଲେ, ପ୍ରଶ୍ନକୁ ପ୍ରଶଂସା କରିକିରି ଉତ୍ତର ଦେବା ପାଇଁ ଆରମ୍ଭ କଲେ। ମଝିରେ ମଝିରେ ଯେତେବେଳେ ପରୀକ୍ଷିତ ମହାରାଜ ବିଭିନ୍ନ ପ୍ରଶ୍ନ ପଚାରିଲେ ସେତେବେଳେ ତାଙ୍କର ମନେ ପଡ଼ିଲା ମଙ୍ଗଳାଚରଣ କରିନାହିଁ, ତେଣୁ ତେରଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। କିନ୍ତୁ ଆମେ ସେ ଭୁଲ ହେଉନାହିଁ, ଆମେ ଆଗ ମଙ୍ଗଳାଚରଣ କରିକିରି ତାପରେ ଇଏ କରୁଛେ, ଏ ଭୁଲ ବୋଲି କୁହାଯିବ ନାହିଁ, ତାଙ୍କର ଭାବର କଥା। ସୁଖଦେବ ଗୋସ୍ୱାମୀଙ୍କର କେଉଁ ଭୁଲ ଆସିବ, ଆମର ଭୁଲ ରହିଛି, ଆମ କଥାରେ ମୋତେ ବହୁତ କଥା ଭୁଲ କହିଦେଉଛେ। ତେଣୁ ଏହିଭଳି ଭାବରେ ତେରଟି ଶ୍ଳୋକରେ ଭଗବାନଙ୍କୁ ମଙ୍ଗଳାଚରଣ କରି ସମସ୍ତଙ୍କର ସେ ହେଉଛନ୍ତି ପତି, ସମସ୍ତଙ୍କ ପତି। ଆମେ ଶୁଣୁଥିଲେ ଲକ୍ଷ୍ମୀଦେବୀ ତାଙ୍କର ଯେତେବେଳେ ସମୁଦ୍ର ମନ୍ଥନରୁ ବାହାରିଥିଲେ ସେତେବେଳେ ତାଙ୍କର ପତି କିଏ ସେଇଟା ନିର୍ଣ୍ଣୟ କରିଛନ୍ତି ତିନୋଟି ଶ୍ଳୋକରେ। ଆମେ ଗତକାଲି ମଧ୍ୟ ଗୋଟେ ଶ୍ଳୋକ କହୁଥିଲେ ତିନୋଟି ଶ୍ଳୋକରେ, ଇଏ ଭଗବାନଙ୍କର ଭଗବତ୍ତାକୁ ଲକ୍ଷ୍ମୀଦେବୀ ସ୍ଥାପନ କରିଛନ୍ତି। ଲକ୍ଷ୍ମୀଦେବୀ ଗୋଟିଏ ସମ୍ପ୍ରଦାୟ, ଚାରି ସମ୍ପ୍ରଦାୟ ରହିଛନ୍ତି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କ୍ଷତି ପାବନ। କଳିଯୁଗରେ ଏ ଚାରୋଟି ସମ୍ପ୍ରଦାୟ ହେଉଛି ଅନୁମୋଦିତ ସମ୍ପ୍ରଦାୟ, ତେଣୁ ଲକ୍ଷ୍ମୀଦେବୀଙ୍କର ସମ୍ପ୍ରଦାୟରେ ଆସିଛନ୍ତି କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଲକ୍ଷ୍ମୀଦେବୀ ସେ ପ୍ରତିଷ୍ଠା କରିଛନ୍ତି ଭଗବାନ କିଏ, ସେ ହେଉଛନ୍ତି ଭଗବାନ କୃଷ୍ଣ। ଏଇଭଳି ଭାବରେ ସେ ହେଉଛନ୍ତି ସମସ୍ତଙ୍କର ପତି, ସମସ୍ତ ସତାଙ୍କ ପତି, ସେ ଭଗବାନ ଭକ୍ତମାନଙ୍କର ଯେ ପତି, ସେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ଆମେ ଯେତେବେଳେ ଭାଗବତ କଥା କହିବା ଏ ଭଗବାନ କୃପା ପ୍ରାର୍ଥନା କରି କଥା କହିବା, ଏ କଥା ହେଉଛି ଆମର କଥା ନୁହଁ, ଏ ଭଗବାନ କଥା, ତାଙ୍କର କୃପା ବିନା ଆମେ କଥା କହିପାରିବା ନାହିଁ, ତାଙ୍କର କୃପା ନେଇ ଆମେ ପ୍ରକୃତ କଥା କହିପାରିବା। ଆମ ନିଜ ଶକ୍ତି ମାଧ୍ୟମରେ, ଆମର ଜ୍ଞାନ ମାଧ୍ୟମରେ, ଆମେ ଏସବୁ ଭୌତିକ ବସ୍ତୁ ମାଧ୍ୟମରେ, ଏ ପ୍ରାକୃତିକ ବସ୍ତୁ ମାଧ୍ୟମରେ ଅପ୍ରାକୃତିକ ବସ୍ତୁ ବିଷୟରେ କଥା କହିପାରିବା ନାହିଁ, ତେଣୁ ତାଙ୍କର କୃପା ନୁହେଁ ତାଙ୍କ ବିଷୟରେ କିଛି କଥା କହିବା। ଭଗବାନ କଥା କିଛି ସହଜ କଥା ନୁହଁ, ଯେଉଁମାନେ ନିଜ ବୁଦ୍ଧି ମାଧ୍ୟମରେ, ଯେ ପାଣ୍ଡିତ୍ୟ ମାଧ୍ୟମରେ, ଏମିତିକି ଶିବଜୀ କଥା କହିଛନ୍ତି, ପାର୍ବତୀ କହୁଛନ୍ତି, ଶିବ ପାର୍ବତୀ ଏଇ ଯେ ଭାଗବତଙ୍କୁ ମୁଁ ଜାଣେ, ଅହମ୍ ବେତି ସୁଖ ବେଦମୀ, ସୁଖ ମଧ୍ୟ ଜାଣନ୍ତି, ବ୍ୟାସ ବେତି ନ ବେତିବା, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ, କିନ୍ତୁ ପାର୍ବତୀ କହୁଛନ୍ତି ପ୍ରଭୁ ବ୍ୟାସ କହିଲେ କେଉଁ ବ୍ୟାସ, ଯିଏ ଭାଗବତ ରଚନା କରିଛି ନା, ହଁ ସେ ରଚନା କରିଛନ୍ତି ସେ ଜାଣିନାହାନ୍ତି ବୋଲି କହୁଛନ୍ତି ନା, ସେ ଭକ୍ତିଆ ଭାଗବତମ ଗ୍ରାହ୍ୟ, ଭକ୍ତି ନଥିଲେ ଯେତେ ଜ୍ଞାନ ଥିଲେ ମଧ୍ୟ ତା'ର କିଛି ମୂଲ୍ୟ ନାହିଁ। ଭକ୍ତି ମାଧ୍ୟମରେ ଯେମିତି ଆମେ ଭଗବାନଙ୍କୁ ଜାଣିବା, ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିପାରିବା ନାହିଁ, ତେଣୁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, କର୍ମ ବତ୍ସଳ ବା ଯୋଗ ବତ୍ସଳ ବା ଜ୍ଞାନ ବତ୍ସଳ ବୋଲି କୁହାଯାଉ ନାହିଁ, ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ। ଭଗବାନଙ୍କୁ ଯେଭଳି ଭାବରେ ଆମେ ଭକ୍ତିରେ ଜାଣିବା, ସେହିଭଳି ଭାବରେ ଭାଗବତ ମଧ୍ୟ ଭକ୍ତିରେ ହିଁ ଜାଣିବା, ଅନ୍ୟ କୌଣସି ଉପାୟରେ ଜାଣିପାରିବା ନାହିଁ। ତେଣୁ ଭକ୍ତି ପାଇବା ପାଇଁ ଏ ଭକ୍ତି ହେଉଛି ଭଗବାନଙ୍କ ଦାନ। ଭକ୍ତି ସମସ୍ତଙ୍କୁ ଭଗବାନ ଦିଅନ୍ତି ନାହିଁ। ଭାଗବତ ପତ୍ର ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ କଥା କହୁଛନ୍ତି, ପଞ୍ଚମ ସ୍କନ୍ଦର କଥା, ସେହି ସମୟରେ ଏ ଶ୍ଳୋକଟି କହିଛନ୍ତି, ମୁକ୍ତି ଦଦାତି କରିଛି ମନ ଭକ୍ତି ଯୋଗ। ଯେତେବେଳେ ଏ ଶ୍ଳୋକଟି କାହିଁ କହିଲେ, କାହିଁ କହିଲେ, ଯେତେବେଳେ ସୁଖଦେବ ଗୋସ୍ୱାମୀ ଏହି ପ୍ରିୟବ୍ରତଙ୍କ ସମ୍ପ୍ରଦାୟର କଥା କହୁଛନ୍ତି, ଏହି ପ୍ରିୟବ୍ରତ ସମ୍ପ୍ରଦାୟ ପ୍ରିୟବ୍ରତଙ୍କର ବଂଶରେ ଆସନ୍ତି ଭଗବାନ, ଆସନ୍ତି ଋଷଭଦେବ ଆସୁଛନ୍ତି। ସେହିଭଳି ଭାବ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଉତ୍ତାନପାଦଙ୍କ ପୁତ୍ର ଧ୍ରୁବଙ୍କର ପାଖରେ ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ଏହିଭଳି ଭାବରେ ପରୀକ୍ଷିତ ମହାରାଜ ଭାବୁଛନ୍ତି, ଆମେ ବହୁତ ହତଭାଗା, ଏମାନେ ବହୁତ ଭାଗ୍ୟବାନ। ତେଣୁ ଏହି ଭାବକୁ ଲକ୍ଷ୍ୟ କରିକିରି ଏ ଶ୍ଳୋକଟି କହିଛନ୍ତି ସୁଖଦେବ ଗୋସ୍ୱାମୀ, ରାଜନ ପଥି ଗୁରୁ ଅଳଂ ଭବତାଂ ଯଧୁନା ଦୈବଂ ପ୍ରିୟ କୁଳପତି କୁହଚ କିଙ୍କର ହୋ ଅସ୍ତୁ ଏବ ମନ ଭଗବାନ ଭଜତାଂ କୁନ୍ଦୋ ମୁକ୍ତି ଦଦାତି କରିଚିତ୍ ସ୍ମରଣ ଭକ୍ତି ଯୋଗ। ରାଜନ ଭଗବାନ ତମର କେତେବେଳେ ଗୁରୁ ହେଉଛନ୍ତି, ତମର କେତେବେଳେ ଯାଇ କିଙ୍କର ହେଇକି ରହୁଛନ୍ତି, ତମର ଏବଂ ଗଧୁମାନଙ୍କର ଯାଦବମାନଙ୍କର ଏଭଳି ଭାବରେ କିଏ ତାଙ୍କର ପତି ହେଉଛନ୍ତି, କେତେବେଳେ ତାଙ୍କର କ'ଣ ଉପଦେଶ ଦେଉଛନ୍ତି, ଏଇଭଳି ଭାବରେ ସବୁ ପ୍ରକାର ସେମାନେ ସେ ଭଗବାନ ତାଙ୍କ ତମର ସେବା କରୁଛନ୍ତି। ହଁ, ବହୁତ ସହଜରେ ଭଗବାନ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ସ୍ମରଣ ଭକ୍ତି ଯୋଗ ଭକ୍ତି ପ୍ରଦାନ କରନ୍ତି ନାହିଁ। ଭକ୍ତି ଦ୍ୱାରା ଭଗବାନ ବନ୍ଧା ହେଇଯାଆନ୍ତି, ତେଣୁ ସେ ସହଜରେ ଦିଅନ୍ତି ନାହିଁ। ସେ ପ୍ରଥମେ ଦେଇଦିଅନ୍ତି ମୁକ୍ତି ନିଅ ବା ମୁକ୍ତି ନିଅ, ଏସବୁ ପ୍ରଦାନ କରନ୍ତି ବା ଯୋଗ ସିଦ୍ଧି ନିଅ। ତେଣୁ ଯେଉଁମାନେ ସେଥିରେ ରହିଛି ଆସନ୍ତି, ସେ ସଂଶୋଧନ ପଡ଼ିଯିବେ। ଯେଉଁମାନେ କିଛି ଦରକାର ନାହିଁ, ସେମାନେ କେବଳ ଭକ୍ତି ଗ୍ରହଣ କରିବେ। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି, ଜଣେ ରାଜା ରାଜା ସେଦିନ ବହୁତ ଖୁସି ହୋଇଯାଇଥିଲେ, କୌଣସି କାରଣରୁ ଖୁସି ହୋଇକରି ସଭାରେ ଡିକ୍ଲେୟାର କଲେ, ଆଜି ମୁଁ ବହୁତ ଖୁସି ଅଛି, କିଏ କ'ଣ ମାଗିବ ମୁଁ ଦେଇଦେବି। ଏଇଭଳି ଭାବରେ କହିଲେ, ଯାହା ଯାହା ସବୁ ଦରକାର ସେ ମାଗିନେଲେ, ପ୍ରଭୁ ଏଇଟା ମୋତେ ଦିଅନ୍ତୁ, ଏଇଟା ଦିଅନ୍ତୁ, ଏଇଭଳି ଭାବରେ ସେ ମାଗିନେଲେ। ଜଣେ ତାଙ୍କର ବିଶ୍ୱସ୍ତ ସେବକ, ସିଏ କିଛି କହୁନାହାନ୍ତି। ତେଣୁ ରାଜା ତାଙ୍କୁ ଡକେଇ ପଠେଇଲେ, କ'ଣ ତୁମେ କାହିଁ କିଛି ନେଉନ, ମୁଁ ତୁମକୁ ଦେବି, ଯାହା ତେଣୁ ତୁମକୁ ଦେବି, ବହୁତ ଦରିଦ୍ର ସେ ଅଛନ୍ତି ବା ଯାହା ବି ହେଉ। ତେଣୁ ସେ କହିଲେ, ମୋର କିଛି ଦରକାର ନାହିଁ, ମୁଁ ତଥାପି କିଛି ଦିଅ ନିଅ, କିଛି ଗ୍ରହଣ କର। କହିଲେ, ପ୍ରଭୁ ମୁଁ ଚାହୁଁଛି ମହାରାଜ, ଆପଣ ଆମର ଦରିଦ୍ର କୁଟିଆକୁ ଟିକେ ଇଏ କରିବେ, ଦର୍ଶନ କରିବେ ବା ଟିକେ ଆସିବେ, କୃପା କରି ବାଦ ସ୍ଥାପନ କରିବେ। ହଁ, ଠିକ୍ ଅଛି, ଏଇ କହିଦେଲେ। ତେଣୁ ଯେଉଁ ଦିନ ଧାର୍ଯ୍ୟ କରା, ଆମ ଦିନ ଯିବା, ଏଭଳି ଭାବରେ କଥା ହେଇଗଲା। ତେଣୁ ତାଙ୍କର ଯେଉଁ ସବୁ ରହିଥିଲେ ସଭାସଦମାନେ ଲାଗି ପଡ଼ିଲେ, ସେଠିକି ଯିବେ, ରାସ୍ତା ନାହିଁ, କିଛି ନାହିଁ, ରାସ୍ତା ହେଇଗଲା, ଇଏ ହେଇଗଲା, ସେ ହେଇଗଲା, ସେ ତାଙ୍କର ଘର ଗୋଟେ ପ୍ରାସାଦ ହେଇଗଲା, କୁଡ଼ିଆ ଘର ଥିଲା। ତେଣୁ ରାଜା ଯେଉଁ ଆସିଲେ, ତା ପୂର୍ବରୁ ଇଏ ମଧ୍ୟ ରାଜାଙ୍କ ଭଳି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଗଲେ। ଲୋକମାନେ ସେଥିପାଇଁ ଯେଉଁମାନେ ଧନ ମାଗନ୍ତି ସେମାନେ ପ୍ରକୃତରେ ମୂର୍ଖ, ଧନ ମାଗନ୍ତି। ଏଠି କି ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଯେତେବେଳେ ଯାଇକି ତପସ୍ୟା କରୁଥିଲେ, 5 ବର୍ଷର ବାଳକ, ଘଟଣାଚକ୍ରରେ ସେ ଯାଇକି ଭଗବାନ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ, ଗୋଟେ ଏଭଳି ରାଜ୍ୟ ଯାହା ତାଙ୍କର ପିତାଙ୍କର 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 ପିତାଙ୍କଠୁ ମଧ୍ୟ ଆହୁରି ଅଧିକ। ତାଙ୍କର ପିତା ହେଉଛନ୍ତି ଉତ୍ତାନପାଦ, ଉତ୍ତାନପାଦ ପିତା ହେଉଛନ୍ତି କିଏ, ସ୍ୱୟଂଭୁ ମନୁ, ତାଙ୍କର ପିତା ହେଉଛନ୍ତି ବ୍ରହ୍ମା, ତାଙ୍କଠାରୁ ମଧ୍ୟ ବଡ଼ ରାଜ୍ୟ ସେ କାମନା କରୁଥିଲେ। କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହୋଇଗଲେ, ସେତେବେଳେ ତାଙ୍କର ପରିବର୍ତ୍ତନ ହୋଇଗଲା। ତାଙ୍କୁ ଲାଗିଲା କ'ଣ, କହୁଛନ୍ତି ହରିଭକ୍ତି ସୁଖଦେବ ବର୍ଣ୍ଣନା କରାଯାଇଛି, କହୁଛନ୍ତି କ'ଣ, ସ୍ଥାନ ବିଳାସୀ ତପସ୍ୟ କହମ୍ ତ୍ୱାଂ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚଂ ବିଚ୍ଛିନ୍ନ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାର୍ଥସ୍ମୀ ବରଂ ନଯାତି। ସେ ବଡ଼ ଧନ ଚାହୁଁଥିଲେ, କିନ୍ତୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ, ସେତେବେଳେ ତାଙ୍କୁ ଲାଗିଲା ଏତେ ଧନ ସବୁ ସାମାନ୍ୟ କାଚ ଖଣ୍ଡ ଭଳି, କାଚଟି ଯଦି ଭାଙ୍ଗିଗଲା ତାହେଲେ ତାକୁ କେଉଁଠି ରଖିବା, ସବୁ ଫିଙ୍ଗିବା, ସେଇଟା ଚିନ୍ତା ହୋଇଯିବ, ସେଇଭଳି ଭାବରେ ତା'ର କିଛି ମୂଲ୍ୟ ନାହିଁ। କିନ୍ତୁ ଭଗବାନ ଯେଉଁ ପ୍ରାପ୍ତ ହୋଇଗଲେ, ଦିବ୍ୟ ରତ୍ନ ପ୍ରାପ୍ତ ହୋଇଗଲେ, ତେଣୁ ସ୍ୱାମୀ କୃତାର୍ଥ ଅସ୍ମି, ପ୍ରଭୁ ମୁଁ କୃତାର୍ଥ ହୋଇଗଲି, ମୁଁ ଯଦିଓ କିଛି ସ୍ଥାନ ଅଭିଳାଷ କରିକି ତପସ୍ୟା କରୁଥିଲି, କିନ୍ତୁ ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ଦେବତା ମାନେ ମୁନି ମାନେ ଆପଣଙ୍କୁ ପ୍ରାପ୍ତ ହେଇପାରନ୍ତି ନାହିଁ, ମୁଁ ଆପଣଙ୍କୁ ପ୍ରାପ୍ତ ହେଲି ପ୍ରଭୁ, କୃତାର୍ଥ ହେଇଗଲି ପ୍ରଭୁ, ସ୍ୱାମୀ କୃତାର୍ଥ ସୁଗରମ ନ ଯାଆସେ, ପ୍ରଭୁ ମୋର ବର ଆଉ କିଛି ଦରକାର ନାହିଁ। ତେଣୁ କିନ୍ତୁ ଭଗବାନ ତାଙ୍କୁ ବର ପ୍ରଦାନ କଲେ, ଧ୍ରୁବ ଲୋକ ପ୍ରଦାନ କଲେ, କାହିଁକି ନା ଆଚାର୍ଯ୍ୟମାନେ କହନ୍ତି ଯଦି ଭଗବାନ ଦେଇନଥାନ୍ତେ ଲୋକମାନେ କହିବେ ଇଏ କିଛି ଦିଅନ୍ତି ନାହିଁ, ଏଇଭଳି ଭାବରେ ଯାହାର କିଛି ଆବଶ୍ୟକତା ରହିଛି ଚତୁର୍ବିଧା ଆବେଦନ ଦେବା, ଭଗବାନ କହିବେ ଭଗବତ ଗୀତାରେ ନା ଆର୍ଥି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀ ଏମାନେ ଭଗବାନଙ୍କ ଶରଣରେ ଯାଆନ୍ତି, ସେମାନେ ସବୁ ବହୁତ କ'ଣ, ସେମାନେ ସବୁ ବହୁତ ଉଦାର, ତାଙ୍କର ବୁଦ୍ଧି ବହୁତ ଉନ୍ନତ। ତେଣୁ ଯାହାର କିଛି ଦରକାର ଅଛି, ଅର୍ଥ କିଛି ଆବଶ୍ୟକତା ରହିଛି, କିନ୍ତୁ ଭଗବାନ ତାଙ୍କ ମନକୁ ଏଭଳି କରିଦେବେ, ହ୍ୱାଇଟ୍ ୱାସିଂ କରିଦେବେ, ବ୍ରେନ୍ ୱାସିଂ ଯାହାକୁ କୁହାଯାଏ, ବ୍ରେନ୍ ୱାସିଂ। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ପାଶ୍ଚାତ୍ୟ ଜଗତର ଲୋକମାନେ ବୁଝିପାରୁନଥିଲେ, ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି, ଜାନିଶା ସର୍ବ ଭୂତାନାମ ତସ୍ୟାଂ ଜାଗ୍ରତ ସଂଯମୀ ଯସ୍ୟାଂ ଜାଗ୍ରତ ଭୂତାନି ସା ନିଶା ପଶ୍ୟତ ମୁନି। ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ଦିବସ ସଦୃଶ, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ହେଉଛି ରାତ୍ରି ସଦୃଶ ଏବଂ ବିପରୀତ ମଧ୍ୟ। ସାଧାରଣ ଲୋକମାନେ ଯେଉଁଥିପାଇଁ କି ଜୀବନ ସାରା ସଂଗ୍ରାମ କରୁଛନ୍ତି କିଛି ଧନ ପ୍ରାପ୍ତ ହେବା ପାଇଁ, ଧର୍ମ କ'ଣ, ଧର୍ମ ଅର୍ଥ କାମ ମୁଖ୍ୟ ପାଇଁ ପ୍ରାୟ ଖୁବ୍ କ୍ୱଚିତ ଲୋକ ଚେଷ୍ଟା କରୁଛନ୍ତି, ଧର୍ମ ଅର୍ଥ କାମ ଏ ଭକ୍ତମାନଙ୍କ ପାଇଁ ଏ ତୁଚ୍ଛ। ସେହିଭଳି ଭାବରେ ପାଶ୍ଚାତ୍ୟ ଜଗତର ଲୋକମାନେ ବୁଝିପାରୁନଥିଲେ, ପ୍ରଭୁପାଦ ଏଇ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା କୃଷ୍ଣ ଚେତନା ଆନ୍ଦୋଳନ, ସମସ୍ତେ ବୁଝିପାରିବେ ନାହିଁ, ଆଜି ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ବୁଝିପାରିନାହାନ୍ତି, ଖୁବ୍ କ୍ୱଚିତ ଲୋକ ଏଇଟାକୁ ବୁଝିଛନ୍ତି, ଗ୍ରହଣ କରିଛନ୍ତି। ତେଣୁ ସେମାନେ ଭାବନ୍ତି ଇଏ ଯେଉଁ ବାବା ଆସିଛନ୍ତି ଇଏ ତାଙ୍କ ବ୍ରେନ୍ ୱାଶ୍ କରିଦେଉଛନ୍ତି, ସେମାନେ କେତେ ସୁନ୍ଦର ଭାବରେ ଆହାର ନିଦ୍ରା ଭୟ କହିଥିଲେ, ସୁନ୍ଦର ଭାବରେ କହୁଥିଲେ, ଆଉ ଯେତେବେଳେ ସେମାନେ ଯୋଗ ଦେଲେ ଇସ୍କନରେ ତାଙ୍କ ବ୍ରେନ୍ ୱାଶ୍ ସେ କରିଦେଉଛନ୍ତି। ଆମର ଅଫିସରେ ଜଣେ କଲିଗ୍ ଥିଲେ, ସେ କହନ୍ତି, ସେ କହୁଥିଲେ ତମ ଆପଣଙ୍କ ବାବା ଯିଏ ସିଏ ହେଉଛନ୍ତି ଜଣେ ତାନ୍ତ୍ରିକ ବ୍ୟକ୍ତି, ସମସ୍ତଙ୍କୁ ମୋହ କରିଦେବେ, ମୋହନ ମନ୍ତ୍ର ଜାଣିଛନ୍ତି, ସେ ମୋହନ କରିଦେବେ, ତେଣୁ ସେମାନେ ମୋହିତ ହୋଇ ତାଙ୍କ ପଛରେ ଯାଇବେ। ଏଇଭଳି ଭାବରେ ପ୍ରଭୁ ବାହାରକୁ କିଏ କେଉଁଭଳି ଭାବରେ ଚିନ୍ତା କରୁଛନ୍ତି ବା ଜାଣୁଛନ୍ତି, ପାଶ୍ଚାତ୍ୟ ଜଗତ ଲୋକମାନେ ଭାବୁଥିଲେ ଇଏ ଏମାନଙ୍କୁ ସବୁ ବ୍ରେନ୍କୁ ୱାଶ୍ କରିଦେଉଛନ୍ତି, ତାଙ୍କର କେତେ ସୁନ୍ଦର ବ୍ରେନ୍ ଥିଲା ତାକୁ ସବୁ ସଫା କରିଦେଉଛନ୍ତି, କେତେ ସବୁ ବହୁତ ବଢ଼ିଆ ବଢ଼ିଆ ବସ୍ତୁ ଥିଲା, ତା ଭିତରେ ମୂଲ୍ୟବାନ ବସ୍ତୁ ଥିଲା ସେଇଟା ସବୁ ନଷ୍ଟ କରିଦେଉଛନ୍ତି, ସବୁ କଦର୍ଯ୍ୟ ବସ୍ତୁ ଆଣି ବ୍ରେନ୍ ପୁରେଇ ଦେଉଛନ୍ତି। ଏଇଭଳି ଭାବରେ ଲୋକମାନେ ବୁଝିପାରିବେ ନାହିଁ କୃଷ୍ଣ ଚେତନା ଆନ୍ଦୋଳନର ଯେଉଁ ମହତ୍ତ୍ୱକୁ ବୁଝିପାରିବେ ନାହିଁ ସେମାନେ ଲୋକମାନେ କୃଷ୍ଣ ଚେତନାର ମହତ୍ତ୍ୱକୁ। ତେଣୁ ପ୍ରକୃତରେ ବ୍ରେନ୍ ୱାଶ୍ ହେଉଛି, ପ୍ରକୃତରେ ଆମର ଯେଉଁ ମହିଳା ଥିଲା ଆମର ବୁଦ୍ଧିରେ ବା ମନ ଇଏରେ ସେଗୁଡ଼ା ସବୁ ଭଗବାନଙ୍କ ଶରଣରେ ଆମେ ଯିବାରୁ ସେସବୁ ଧୋଇ ହେଇଯାଉଛି, ଭଗବାନ ସଫା କରିଦିଅନ୍ତି। ଆଗ ଦ୍ୱିତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସବୁଠି ଅଛନ୍ତି, ପରୀକ୍ଷିତ ମହାରାଜ କହିଛନ୍ତି କ'ଣ ନା, ଆମେ ଯେତେବେଳେ ଭଗବାନ କଥା ଶୁଣୁଛେ ସେତେବେଳେ ଆମର ହୃଦୟର ଯେଉଁ ମଇଳା ସବୁ ରହିଛି ସେଇଟା ଧୋଇ ହେଇଯାଉଛି। ଶୁଣନ୍ତାଂ ଶ୍ରୋତା କୃଷ୍ଣ ଶୁଣନ୍ତାଂ ଶ୍ରଦ୍ଧାନିତ ଗୁଣତଃ ସ୍ୱଚେଷ୍ଟିତମ କାଳୀନ ମହାତି ଦୀର୍ଘଣ ଭଗବାନ ବିଶେଷ ହୃଦି। ଆମେ ଯେତେବେଳେ ଭଗବାନ ନିଜ ଚେଷ୍ଟାରେ ବା ଅନ୍ୟମାନଙ୍କର ଚେଷ୍ଟା କୃପା ସାହାଯ୍ୟ ମାଧ୍ୟମରେ ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ, ଶୁଣନ୍ତାଂ ଶ୍ରଦ୍ଧାନିତ ଶ୍ରଦ୍ଧାର ସହିତ ଏବଂ ଅନ୍ୟ ସମୟରେ ସେଟାକୁ ଚିନ୍ତା କରୁଛେ, ଗୁଣୁଗୁଣ ହେଉଛେ ବା ଚିନ୍ତା କରୁଛେ, ତେଣୁ ଖୁବ୍ ଶୀଘ୍ର ଡେରି ହେବ ନାହିଁ ଭଗବାନ ତାଙ୍କ ହୃଦୟ ଭିତରେ ପ୍ରବେଶ କରିବେ। ଭଗବାନ ହୃଦୟ ଭିତରେ ପ୍ରବେଶ କଲେ କ'ଣ ହେବ ନା, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, କେମିତି ପ୍ରବେଶ କରିବେ ନା କର୍ଣ୍ଣରନ୍ଧ୍ର ମାଧ୍ୟମରେ ପ୍ରବେଶ କରିବେ, ଶ୍ୱାନଂ ଭାବ ସ୍ୱରୂପଂ, ତାଙ୍କର ଯେଉଁଭଳି ଭାବ ରହିଛି ସେହିଭଳି ଭାବରେ ଭଗବାନ ତାଙ୍କ ହୃଦୟରେ ପ୍ରକାଶିତ ହେବେ। ଧୁନୋତି ସମଳଂ କୃଷ୍ଣ, ତାଙ୍କ ଭିତରେ ହୃଦୟରେ ଯେଉଁ ସବୁ ମଇଳା ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଏଇଟାକୁ ଭଗବାନ ସଫା କରିବେ। କିଭଳି ସଫା କରିବେ ନା, ଶରୀରସ୍ଥ ଯଥା ଶରତ, ଶରୀର ଶରତ ଋତୁର ବୃଷ୍ଟିରେ ଯେଉଁଭଳି ଭାବରେ ଜଳଟା ସ୍ୱଚ୍ଛ ହେଇଯାଏ ସେଇଭଳି ଭାବରେ ହୃଦୟ ତାଙ୍କର ସ୍ୱଚ୍ଛ ହେଇଯାଏ। ସ୍ୱଚ୍ଛ ହେଲେ କ'ଣ ହେବ ନା, ଧୌତାତ୍ମା ପୁରୁଷ କୃଷ୍ଣ ପାଦ ମୂଳ ନ ମୁଚନ୍ତି, ଯେଉଁମାନଙ୍କର ହୃଦୟ ଏଇଭଳି ଭାବରେ ଧୌତ ହେଇଯାଇଛି, ପରିଷ୍କାର ହେଇଯାଇଛି, ସେମାନେ ଭଗବାନ ପାଦ ପଦ୍ମକୁ କେବେ ଛାଡ଼ିବେ ନାହିଁ। କିଭଳି ଭାବରେ ନା କ'ଣ ମୁକ୍ତ ପାନ୍ଥସ୍ୱ ଚରଣ କଥା ମୁକ୍ତ ସର୍ବପରିକ୍ଲେଶ ହଉ ଯେଉଁମାନେ ଏଇ ଶ୍ରାବଣ ଏଇଟା ସଡ଼ନିକ ଆରମ୍ଭ ସେ ଆରମ୍ଭ ଚତୁର୍ମାସ୍ୟ ଯେଉଁମାନେ ବିଜନେସ୍ ବାଲା ସେମାନେ ସବୁ ବିଭିନ୍ନ ସ୍ଥାନକୁ ଯାଉଛନ୍ତି ବହୁତ କଷ୍ଟ ସ୍ୱୀକାର କରୁଛନ୍ତି କିନ୍ତୁ ଯେତେବେଳେ ସେ ନିଜ ଗୃହକୁ ଆସୁଛନ୍ତି ସେତେବେଳେ ସବୁ କଷ୍ଟରୁ ସେ ମୁକ୍ତ ହୋଇଯାଉଛନ୍ତି ସେହିଭଳି ଭାବରେ ଯେଉଁମାନେ ଭଗବାନ ହୃଦୟ ଧାରଣ କରୁଛନ୍ତି ସେମାନେ କିଛି ଆନନ୍ଦିତ ହେଉଛନ୍ତି ଆଉ କିଛି ସେ ଚାହିଁବା ଚାହିଁବେ ନାହିଁ ପାଞ୍ଚ ସୂଚରଣ କଥା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଇଏ ହୃଦୟ ତାହାର ସଫା ହୋଇଛି ସେମାନେ ଭଗବାନ କଥାକୁ ଶୁଣିବେ ଭଗବାନ କଥା ଶୁଣି ତାଙ୍କର ପ୍ରକୃତରେ ବ୍ରେନ୍ ୱାଶ୍ ହୋଇଯାଉଛି ବୈଜ୍ଞାନିକମାନଙ୍କୁ ପ୍ରଭୁପାଦ ମହାରାଜ କହନ୍ତି ଫୁଡ୍ ସେଣ୍ଟ୍ରାସ୍ କେସ୍ କହୁଥିଲେ ଯେତେବେଳେ ଆମର ଶ୍ରୀମଦ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଗଲେ ସେତେବେଳେ ସେ ତାଙ୍କୁ ଏଇ ବିଜ୍ଞାନ ବୁଝେଇଦେଲେ ଏଇ ବିଜ୍ଞାନକୁ ବୈଜ୍ଞାନିକ ଭିତରେ ସେ ବୈଜ୍ଞାନିକମାନଙ୍କ ଦ୍ୱାରା ବୈଜ୍ଞାନିକମାନଙ୍କ ପାଖରେ ପ୍ରଚାର କରୁଛନ୍ତି ଏ ସବୁଠୁ ବଡ଼ ବିଜ୍ଞାନ ଏଇଟା ବୁଝିପାରିବେ ନାହିଁ ବୈଜ୍ଞାନିକମାନେ ବୁଝିପାରିବେ ନାହିଁ ତେଣୁ ଜଣେ ବୈଜ୍ଞାନିକ ଦରକାର ତାଙ୍କୁ ବୁଝେଇବା ପାଇଁ ତେଣୁ ଶ୍ରୀ ଗୁରୁଦେବ ତାଙ୍କୁ ସବୁ ବୁଝାଉଥିଲେ ଆଜି ଚାଲିଛି ସେ ମୁମେଣ୍ଟ ଚାଲିଛି ବୈଜ୍ଞାନିକ ଭିତରେ କଥା ପ୍ରଚାର କରାଯାଉଛି ତେଣୁ ଗୁରୁଦେବ ଚାହିଁଥିଲେ ଏଠି ମଧ୍ୟ ସେଇଭଳି ଭାବରେ ବୈଜ୍ଞାନିକ ଭିତରେ ପ୍ରଚାର କରାଯିବ ତେଣୁ ସେଇଟା ମଧ୍ୟ ତାଙ୍କର ଆଶା ଆସ୍ତେ ଆସ୍ତେ ପୂରଣ ହେବା ପାଇଁ ଯାଉଛି ତେଣୁ ଏଇ ଯେଉଁ ରହିଛି କଥା ଯେ ଭଗବାନ ଏଇଭଳି ଭାବରେ ରହିଛନ୍ତି ଆମେ ଭାବୁଛେ ଇଏ ମୋର ନିଜ ଜନ ତାଙ୍କ ବିରହରେ ଆମେ କ୍ରନ୍ଦନ କରୁଛେ କିନ୍ତୁ ଭଗବାନ ବିରହରେ କ୍ରନ୍ଦନ କରୁନାହିଁ ଏଇଟା ହେଉଛି ସୂଚନାର କଥା ସୂଚନା ବସ୍ତୁ ଏଇଟା ଏ ସୂଚାରିତ ହୋଇଯାଇଛି ତ ସୂଚାରିତ ସୂଚନା ସୂଚନା ସମସ୍ତେ ସୂଚନା କରୁଛନ୍ତି ଯେ ଚାଲିଗଲା ସୂଚନା କରୁଛନ୍ତି କିନ୍ତୁ ଭଗବାନ ପାଇଁ ସୂଚନା କରୁନାହାନ୍ତି କିନ୍ତୁ ଏଠି ଯେଉଁ ସତ୍ୟଭାବ ସୂଚନା କରିବେ କେତେ ଜଣ ଆଚାର୍ଯ୍ୟ କହୁଛନ୍ତି ଖାଲି ଦେଖିବା ପାଇଁ ଲୋକମାନଙ୍କୁ ଦେଖିବା ପାଇଁ ପ୍ରକୃତରେ ତାଙ୍କର ସୂଚନା ନଥିଲା କାରଣ ତାଙ୍କର ପ୍ରଭୁ ଅଛନ୍ତି ଭଗବାନ ଅଛନ୍ତି ଭଗବାନ ଯେ ପ୍ରାପ୍ତ ହୋଇଛନ୍ତି ଯେତେ ବଡ଼ ବିପଦରେ ମଧ୍ୟ ସେ ବିଚଳିତ ହେବେ ନାହିଁ ଭଗବତୀଙ୍କ ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ କ'ଣ ଜଙ୍ଗଲଧ୍ୱା ଚାପରଂ ଲାଭଂ ମନ୍ୟତେ ନା ଅଧିକଂ ତଥ ଯାସ୍ମିନ୍ ଚିତ୍ତ ନ ଦୁଃଖେନ ଗୁରୁନା ବି ବିଚାରତେ ଯେଉଁମାନେ ଭଗବାନ ପ୍ରାପ୍ତ ହୋଇଛନ୍ତି ଜଙ୍ଗଲଧ୍ୱା ଚାପରଂ ଲାଭ ସବୁଠୁ ଶ୍ରେଷ୍ଠ ଲାଭ ସେମାନେ ପ୍ରାପ୍ତ ହେଲେ ତେଣୁ ତାଙ୍କୁ ଆଉ କିଛି ଭଲ ଆଉ କିଛି ଅଧିକ ଲାଭ ପାଇବେ ସେମାନେ ଆଉ ଚାହିଁବେ ନାହିଁ ଜାଣିବେ ନା ଆଉ କିଛି ଭଗବାନଙ୍କର ଆଉ କିଛି ଅଧିକ ବସ୍ତୁ ଅଛି ଜାଣିପାରିବେ ନାହିଁ ସେମାନେ ନାହିଁ ଆଉ କିଛି ତ ଆଉ ଜାଣିବେ କେମିତି ଜଙ୍ଗଲଧ୍ୱା ଚାପରଂ ଲାଭ ମନେତେ ନା ଆଜି ତମ ତ ତେଣୁ ଜାସ୍ମିନ୍ ସ୍ଥିତ ନ ଦୁଃଖୀ ନ ଯେତେ ବଡ଼ ଦୁଃଖ ଆସିଲେ ମଧ୍ୟ ଗୁରୁଣା ବି ବିଚାରରତେ ଏତେ ବଡ଼ ଗୁରୁଣା ବି ଯେତେ ବଡ଼ ଦୁଃଖ ହଉ ବିଚଳିତ ହେବେ ନାହିଁ ତେଣୁ ସେଇଭଳି ଭାବରେ ଭଗବାନ ପ୍ରାପ୍ତ ହୋଇଛନ୍ତି ରୋହିଣୀ ଏ ରୁକ୍ମିଣୀ ଦେବୀ ସେ କେମିତି ବିଚଳିତ ହେବେ ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଖାଲି ଦେଖିବା ପାଇଁ ଲୋକଙ୍କୁ ଦେଖିବା ପାଇଁ ତୁଚାର ପିତା କ୍ରନ୍ଦନ କଲେ କେଉଁଭଳି ଭାବରେ ସତ୍ୟଭାମାଚ ପିତରଂ ତାଙ୍କ ପିତା ସତ୍ୟଭାମାଚ କାହିଁକି କୁହାଗଲା ନା ତାଙ୍କ ପତ୍ନୀମାନେ ଏବଂ ଅନ୍ୟ ସ୍ତ୍ରୀ ଲୋକମାନେ ସତ୍ୟରାଜ ଗୃହରେ କ୍ରନ୍ଦନ କରୁଥିଲେ ରାତିରେ ଯେତେବେଳେ କରିକି ନେଇଗଲେ ସେତେବେଳେ ଯେଉଁ କ୍ରନ୍ଦନ ଚାଲିଛି ଚାଲିଲା ପରେ ତା ଆଗରେ ଖବର ପଠାଗଲା ଭଗବାନଙ୍କର ଯେଉଁ ରାଜମହଲ ରହିଛି ସେ ଖବର ପଠାଗଲା ସେଠି ଯେତେବେଳେ କିଏ ସତ୍ୟଭାମା ଶୁଣିଲେ ସେ ଧାଇଁ ଧାଇଁକିରି ଆସିଲେ ଆସିକିରି ସତ୍ୟଭାମା ଚ ସେ ମଧ୍ୟ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ ଦେଖିଲେ ତାଙ୍କର ପିତାଙ୍କର ଶରୀର ସେଇଠି ପଡ଼ିଛି ମୃତ ଶରୀର ସେଇଠି ପଡ଼ିଛି ପିତରଂ ପିତରଂ ସତ୍ୟଭାମା ଚ ପିତରଂ ହତମ ବିକ୍ଷୟ ସୁତାର ପିତା ଯେତେବେଳେ ଦେଖିଲେ ତାଙ୍କର ପିତାକୁ ହତ୍ୟା କରାଯାଇଛି ତେଣୁ ସୁଚାର ପିତା ଶୋକରେ ଅଧୀର ହୋଇଗଲେ ସୁଚାର ପିତା ତେଣୁ ସେଥିପାଇଁ କେତେ ଜଣ ଆଚାର୍ଯ୍ୟ କହୁଛନ୍ତି ପ୍ରକୃତରେ ଇଏ ତାଙ୍କ ପିତାଙ୍କୁ ଚାହୁଁନଥିଲେ ପିତାଙ୍କ ମାନେ ବିରହରେ ଶୋକ କରିବା ପାଇଁ ଚାହୁଁନଥିଲେ କାହିଁକି ନା ତାଙ୍କ ପିତା ତାଙ୍କର କୃଷ୍ଣଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ସେଥିପାଇଁ ଇଏ ତ୍ୟାଗ କରିଦେଇଥିଲେ କିନ୍ତୁ ତ୍ୟାଗ କରିଦେଇଥିଲେ ନା ଗୁରୁ ନ ସତ୍ସାର ସ୍ୱଜନ ନ ସତ୍ସାର ଏସବୁ କଥା ଅଛି ନା पंचश्लोक गुरु न सत्स्यात् शोधन न सत्स्यात् पिता न सत्स्यात् जननी न सत्स्यात् दैव न सत्स्यात् न प्रतिष्ठ सत्स्यात् जन्म चेत संवेद मृत्यु ये हूँ प्रकृत गुरु एम से प्रकृत गुरु गुरु किए कौन भगवान ऋषभदेव कौन भागवत पंचम स्कंद पंचम अध्याय भरत महाराज एवं अन्य मान को सहे पुत्र तेणु से पंचम स्कंद पंचम अध्याय बहुत सुंदर सुंदर उपदेश सब रही बहुत सुंदर सुंदर श्लोक सब रही गोटे श्लोक रही गुरु न सत्सा सी हूँ गुरु नुह जोभली भाव शुक्राचार्य को त्याग करदे बड़ी महाराज शुक्राचार्य को त्याग करदे भगवान बामनदेव आसे कौन मत तीन बार भूमि दिंतु बड़ी महाराज प्रस्तुत हो जाएं कि शुक्राचार्य आस कौन ना ये सामान्य भिकारी नुहत ये हो भगवान विष्णु स्वयं विष्णु अव्यय हाँ तुम तक दिना सब तुम नहींजो तुम संस्कृति नहींजे चलना करके आए सी हूँ भगवान सी हूँ अदिति पुत्र रूप से आश्यप अदिति पुत्र रूप से आगे सांगे सांगे आविर्भाव तर लेटेस्ट न्यूज यहाँ आमको छलना कर तुम पिता जो भी भाव में विरोचन को जो भी भाव देवता मैंने वंचना करदे प्राण नहीं जाइए तुम अवस्था सेवधान हो जा यही भाव शुक्राचार्य कौन किंतु शुक्राचार्य बड़ी महाराज जैसे महादेव प्रहलाद महाराज पौत्र से प्रहलाद महाराज शिक्षा ग्रहण कर भगवान को विषय से ज्ञान प्राप्त होती तेणु गुरुदेव कहले ग्रहण कले गुरु को त्याग करदे गुरु न सत्सा गुरु त्याग करदे गुरुदेव तक बहुत क्रोध प्रकाश कर अभिशाप दे कि कौन अवस्था मत विचलित है ना गुरुनाम वर्षित सप्तो गुरु गुरुता वर्षना कले अभिशाप दे निजन मैंने ये कले सब त्याग करदे यही भाव भगवान छड़न धर्म से कहले सब तथापि कौन जहु सत्य न सुब्रत सत्य को त्याग कले सुब्रत भी कहते भगवान प्रशंसा कर बड़ी महाराज को महाजन देने कौन छोटिया कथा आमर ये रविवार होता जो कौन जो डॉक्टर भिंद्रा जो कही गिनीज बुक ऑफ रिकॉर्ड रे ना गला जाइए कि नहीं मुझे जानी कौन होना घटना यही जाइए गिनीज बुक ऑफ रिकॉर्ड रे गला से भाव परीक्षा होता से भगवान परीक्षा करुले परीक्षा परीक्षा सब प्रकार विपद आणिक दौले सब प्रकार विपद आणि दौले जड़े साधारण व्यक्ति विचलित होते सी कहे हाँ ठीक अच्छे जहाँ कह गुरुदेव शुक्राचार्य जो कथ कहले सी किसी मनगढ़ा कथा कही ना सब शास्त्र उद्धार कर कहले तो धन रही धन को छह भाग पांच भाग पंचधा विभक्ता धन वित्तम इदम अमृतम मदते भेदरे गणना कर धन को पांच भाग विभक्त कर गोटे भाग दान कर तुम सब दान करद यही भाव बहुत प्रकार युक्ति देखे कौटा मनगढ़ा कथा नुह शास्त्र कथा जदि बड़ी महाराज कहे मिथ्या कमी कहबी मुझे सत्य कही ना विभिन्न स्थान में मिथ्याटा नहीं तो नुह कौन 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 स्त्री नाम विवाह ये सब विभिन्न स्थान रे ये जो कथा कहले मिथ्या कहले निंदित नुहे यही भाव में विभिन्न युक्ति देखे काटी हम ना अकाट्य युक्ति किंतु तथापि से त्याग करदे शुक्राचार्य त्याग कर दे महाजन रही गले महाजन महाजन जिन कथा सपन था गुरु को त्याग करदे गुरु न सात सुजन न सात सुजन किए उदाहरण रही विभीषण विभीषण रावण रघाई विभीषण गला शरण शरण संभालिता रखे काल Yeah. ଏହିସବୁରି ଏହି ଗୀତଟି ବୋଲିବା ଜଗନ୍ନାଥଙ୍କର ପ୍ରିୟ ଭଜନ। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ ଏହି ଭଜନଟିକୁ ଘର ଭାରି ଭଲ ପାଆନ୍ତି। ଗୁଣାନକୁ ଏଇଟା ବୋଲିଲେ ବୋଲିଲା ବେଳେ ମହାରାଜ କ୍ରନ୍ଦନ କରନ୍ତି। ତେଣୁ ଏ ଯେଉଁ ରହିଛି ତ୍ୟାଗ କରିଦେଲେ, ବିଭୀଷଣ ତ୍ୟାଗ କରିଦେଲେ, ରାବଣଙ୍କୁ ଭାଇକୁ ତ୍ୟାଗ କରିଦେଇକରି ଭଗବାନ ଶରଣରେ ଗଲେ। ତେଣୁ ଯେତେବେଳେ ଭଗବାନ ସେହି ସମୟରେ ତାଙ୍କର ଯେଉଁ ସମୁଦ୍ର ସେତୁ ବନ୍ଧନ କରି ବନ୍ଦ କରିବା ପାଇଁ ଯୋଗାଡ଼ ଚାଲିଛି, ଏହି ସମୟରେ ଯେତେବେଳେ ଆସି ପହଞ୍ଚିଗଲେ ବିଭୀଷଣ, ଭଗବାନ ରାମଚନ୍ଦ୍ରଙ୍କ ପାର୍ଶ୍ୱମାନେ କହୁଛନ୍ତି ନା ଏ ଶତ୍ରୁ ପକ୍ଷରୁ ଆସିଛନ୍ତି, ଆମେ ତାଙ୍କୁ ଗ୍ରହଣ କରିବା ନାହିଁ। କିନ୍ତୁ ଭଗବାନ ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଲେ, ରାମାୟଣରେ ବର୍ଣ୍ଣନା କରାଯାଇଛି କ'ଣ, ଶତ୍ରୁଦପି ପ୍ରପନ୍ନାୟ ତବା ସ୍ଥିତି ଯାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତତ୍ ପତଙ୍ଗମ। ଏ ପ୍ରସିଦ୍ଧ ଶ୍ଳୋକ ରାମାୟଣରେ ରହିଛି, ଶତ୍ରୁଦପି ଗୋଟିଏ ଥର ଯଦି ଶତ୍ରୁଦପି ପ୍ରପନ୍ନାୟ ପ୍ରଭୁ ତବା ସ୍ମୃତି ପ୍ରଭୁ ମୁଁ ଆପଣଙ୍କର, ଏତିକି ଯଦି ଆମେ ପ୍ରାର୍ଥନା କରିଦେବା ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେଭ୍ୟ, ଖାଲି ମନୁଷ୍ୟମାନଙ୍କ କଥା କ'ଣ, ସମସ୍ତଙ୍କୁ ମୁଁ ପ୍ରଦାନ କରିବି, ଅଭୟ ପ୍ରଦାନ କରିବି। ଇଏ ହେଉଛି ଭଗବାନଙ୍କ ବ୍ରତ। ଏହିଭଳି ଭାବରେ ଭଗବାନ ବିଭୀଷଣଙ୍କୁ ଶରଣ କଲେ। ତେଣୁ ସେହିଭଳି ଭାବରେ ସୁଧର୍ମ ସତ୍ସାର ପିତା ନୁହଁ, ସତ୍ସାର ସେ ମଧ୍ୟ ପିତା ନୁହନ୍ତି, କିଏ ହିରଣ୍ୟକଶିପୁ ପ୍ରହ୍ଲାଦ ତାଙ୍କୁ ତ୍ୟାଗ କରିଦେଲେ, ପିତା ବୋଲି ସମ୍ବୋଧନ କଲେ ନାହିଁ, କହିଲେ ଅସୁରଶ୍ରେଷ୍ଠ। ସପ୍ତମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଅସୁରଶ୍ରେଷ୍ଠ ପିତା ବୋଲି ସମ୍ବୋଧନ କଲେ ନାହିଁ, ତ୍ୟାଗ କରିଦେଲେ। ସେହିଭଳି ଭାବରେ ଜନନୀ ନ ସତ୍ସାର, ଜନନୀ କିଏ ଭରତ କୈକେୟୀ, କୈକେୟୀକୁ ତ୍ୟାଗ କରିଦେଲେ ଭରତ। କୈକେୟୀ କେତେ ଚିନ୍ତା କରୁଥିଲେ, ରାମଙ୍କୁ ବନବାସ ଦେଇଦେଲି ଆଉ ମୋର ପୁଅ ଆସିଲେ ବହୁତ ଆନନ୍ଦିତ ହେବ, କିନ୍ତୁ ଭରତ ଆନନ୍ଦିତ ହେବା କଥା କ'ଣ, ସେ ତାଙ୍କୁ ମା' ବୋଲି ଆଉ ଡାକିଲେ ନାହିଁ, ଜନନୀ ନ ସତ୍ସାର ମା' ବୋଲି ଡାକିଲେ ନାହିଁ। ଏଇଭଳି ଭାବରେ ଘଟଣା ସବୁ ରହିଛି। ସେହିଭଳି ଭାବେ ପତି ନ ସତ୍ସା, ସିଏ ମଧ୍ୟ ପତି ନୁହନ୍ତି, କିଏ ଜାଗିଙ୍କ ଜାଗିଙ୍କ ପତ୍ନୀମାନେ, ଜାଗିଙ୍କ ବ୍ରାହ୍ମଣ ମାନ ପତ୍ନୀମାନେ ବା ନାଗ ନାଗକନ୍ୟାଙ୍କ ପତ୍ନୀମାନେ, ନାଗକନ୍ୟାମାନେ ମଧ୍ୟ ତାଙ୍କ ସେ ପତିକୁ ତ୍ୟାଗ କରିଦେଲେ। ପତିକୁ ତ୍ୟାଗ କରି ସେ ଯେତେବେଳେ ଆସୁଥିଲେ ଭଗବାନ ପାଇଁ ଖାଦ୍ୟ ଆଣିକି ଆସୁଥିଲେ, ତାଙ୍କ ପତିମାନେ ଆଉ ଅନ୍ୟମାନେ ସବୁ ବିରୋଧ କରିଥିଲେ, କିନ୍ତୁ ଏ ସ୍ତ୍ରୀ ଲୋକମାନେ ସବୁ ଖାଦ୍ୟକୁ ସବୁ ବହୁତ ବଡ଼ ବଡ଼, କାରଣ ଯଜ୍ଞ ହେଉଥିଲା ତ ବହୁତ ପ୍ରକାର ଭୋଜି ଆଇଟମ୍ ହେଇଥିଲା, ସବୁ ବହୁତ ବଡ଼ ବଡ଼ ଆଇଟମ୍ ଧରିଥିଲେ, ସବୁ ଧରିକିରି ମସ୍ତକ ଧରି ଧରି ଯାଉଛନ୍ତି ସ୍ତ୍ରୀ ଲୋକମାନେ ଯାଉଛନ୍ତି, ତାଙ୍କର ସ୍ୱାମୀମାନେ ଯେତେବେଳେ ବିରୋଧ କରୁଛନ୍ତି ତାଙ୍କର କ'ଣ ଶକ୍ତି ରହିଛି, କିନ୍ତୁ ଏହି ଭଗବାନଙ୍କ କୃପାରୁ ସେ ତାଙ୍କୁ ଏଡ଼େଇଦେଲେ। ସିଏ ସେ ସୀତାରାମ ସ୍ତ୍ରୀ ଲୋକମାନେ ଅବଳା, ଦେଖନ୍ତୁ ତାଙ୍କର ସ୍ୱାମୀ ତାଙ୍କୁ ବାଧା ଦେଉଛନ୍ତି, ଖାଲି କ'ଣ ନାଟକ କରୁନାହାନ୍ତି, ରୋଲ୍ କରୁନାହାନ୍ତି, ସବୁ ଶକ୍ତି ପ୍ରୟୋଗ କରିକି ତାଙ୍କୁ ବାଧା ଦେଉଛନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କ ପତ୍ନୀମାନେ ସେ ବାଧାକୁ ଉଲ୍ଲଂଘନ କରିଦେଇପାରିଲେ। ଦେଖନ୍ତୁ ତାଙ୍କ ସ୍ୱାମୀକୁ ତ୍ୟାଗ କରିଦେଲେ, ପତି ନ ସତ୍ସା ଏବଂ ଦୈବ ନ ସତ୍ସା, ସିଏ ମଧ୍ୟ ଦେବତା ନୁହନ୍ତି, କିଏ ଖଟଙ୍କ ମାର ଭାଗବତ ଆରମ୍ଭରେ ତାଙ୍କ କଥା କୁହାଗଲା, ଦେବତାମାନଙ୍କ ଶରଣ ନ ଯାଇକରି ସେ ଆସି ଭଗବାନ ରାମଚନ୍ଦ୍ରଙ୍କ ଶରଣରେ ଗଲେ। ତେଣୁ ଏହିଭଳି ଭାବରେ ବହୁତ ଉଦାହରଣ ରହିଛି, ଆମେ ଗୋଟିଏ ଗୋଟିଏ ଉଦାହରଣ ଦେଲେ ଏମାନେ ପ୍ରକୃତ ହେଉଛନ୍ତି କ'ଣ, ଜହ୍ନ ମୋଚେ ସମୁପେତ ମୃତ୍ୟୁ, ଭଗବାନଙ୍କ ଶରଣରେ ଯିବା ପାଇଁ ଯିଏ ଦେଉନାହାନ୍ତି ଉପଦେଶ ଦେଉନାହାନ୍ତି ସେମାନଙ୍କୁ ତ୍ୟାଗ କରାଯିବ। ତେଣୁ ଏହିଭଳି ଭାବରେ ପିତାଙ୍କୁ ସେ ତ୍ୟାଗ କରିଦେଇଥିଲେ, ସୁଚାର ପିତା ଏ ଖାଲି ବାହାରକୁ ବାହାରକୁ ଦେଖିବା ପାଇଁ ସୂଚନା କ୍ରନ୍ଦନ କରୁଥିଲେ, ସତ୍ୟ ଭାମାଚ ପିତରଂ ଘାତଂ ବିକ୍ଷ ସୁଚାର ପିତା ସୂଚନା କରୁଛନ୍ତି, ତାଙ୍କର ପତ୍ନୀମାନେ ଯେଉଁଭଳି ଭାବରେ ସୂଚନା କରୁଥିଲେ କ୍ରନ୍ଦନ କରୁଥିଲେ ସେହିଭଳି ଭାବରେ କ୍ରନ୍ଦନ କରୁଛନ୍ତି ସୁଚାର ପିତା, ଏବଂ ବିଳପ ବିଳାପ କରୁଥିଲେ, ବିଳାପ କରୁଥିଲେ କିଭଳି ଭାବରେ, ତାହାତ ତାହାତ ଇତି ଏଇଭଳି ଭାବରେ, ହେ ତାହାତ ହେ ତାହାତ, ତାହାତ ଗୋଟେ ଏଭଳି ଶବ୍ଦ ଏ ପିତାଙ୍କୁ ବୁଝେଇବ ପୁତ୍ରକୁ ମଧ୍ୟ ବୁଝେଇବ, ତାତ ଭାଗବତ ଘରେ ଅନ୍ୟ ସ୍ଥାନରେ ଆମେ ବହୁତ ସ୍ଥାନରେ ଦେଖୁଛୁ ତାତ ଶବ୍ଦ ବ୍ୟବହାର କରାଯାଇଛି, ତାହା ତ କହିଲେ ପିତାଙ୍କୁ କୁହାଯିବ ତାତ, ପୁତ୍ରକୁ କୁହାଯିବ ତାତ, ଡବଲ ମିନିଂ ରହିଛି। ତେଣୁ ଏ ତାତ ହେ ତାତ ଏଇଭଳି ଭାବେ ପ୍ରଣାମ କରୁଥିଲେ, ହା ହତା ହା ହତା ଏକରି ଇ ଅସ୍ମି ଏ ତାତ ହେ ତାତ ହା ହତା ମୋର ତାତ ହତ ହେଇଗଲେ ଅସ୍ମି ମୋର ତାତ ଏଇଭଳି ଭାବରେ ଇତି ମୁହତି ଏଇଭଳି ଭାବରେ ମୁହ ହେଇଯାଉଥିଲେ ବା ମୂର୍ଚ୍ଛା ହେଇଯାଉଥିଲେ ତେଣୁ ଏଇଭଳି ଭାବରେ କଥା ରହିଛି ଜୀବ ଗୋସ୍ୱାମୀଙ୍କ ମତାନୁସାରେ ସତଧ୍ୱନା ବିରୁଦ୍ଧରେ ଶ୍ରୀ ଭଗବାନଙ୍କର ଭୟଙ୍କର ପ୍ରତିକ୍ରିୟାର ପ୍ରସ୍ତୁତି ନିମିତ୍ତ ହିଁ ସତ୍ୟଭାମଙ୍କ ନିଧାରଣ ମାନସିକ ଯନ୍ତ୍ରଣାର ଅନୁଭୂତି ଏବଂ ତାଙ୍କ ପିତାଙ୍କ ମୃତ୍ୟୁରେ ତାଙ୍କର କଥାଗୁଡ଼ିକ ଶ୍ରୀକୃଷ୍ଣଙ୍କ ଲୀଳାଶକ୍ତି ଦ୍ୱାରା ପ୍ରଣୋଦିତ ହୋଇଥିଲା ଲୀଳାଶକ୍ତିରେ ସେସବୁ ଏଇଭଳି ଭାବରେ ସବୁ ଇଏ କରୁଥିଲେ କ୍ରନ୍ଦନ କରୁଥିଲେ ସାତ ନମ୍ବର ଶ୍ଳୋକ ନା ସନାତନ ଗୋସ୍ୱାମୀ କହୁଛନ୍ତି ମୁହ୍ୟନ୍ତି ସ୍ନେହେନ ପିତୃଦୋଷାଧିକ ଅବିଚାରୟନ୍ତି ଇତ୍ୟର୍ଥ ଯଦିଓ ପିତାଙ୍କର ଦୋଷ ରହିଛି ପିତାଙ୍କର ଦୋଷ ହେଉଛି ଯେ କୃଷ୍ଣ ଯେତେବେଳେ କହିଲେ ଏ ମଣିଟିକୁ ପ୍ରଦାନ କରିଦିଅନ୍ତୁ ସେ ଗ୍ରହଣ କଲେ ନାହିଁ କି ତାଙ୍କର ଦୋଷ ହେଇଗଲା ତେଣୁ ଏଇଭଳି ଭାବରେ ସ୍ନେହବଶରେ ପିତାଙ୍କର ଯେଉଁ ଦୋଷକୁ ଗ୍ରହଣ କଲେ ନାହିଁ ସେ ତେଣୁ ତାଙ୍କର ଗୁଣକୁ ଧରିକିରି କ୍ରନ୍ଦନ କରୁଛନ୍ତି କି ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର କଥା କହିଛନ୍ତି ଏଇଭଳି ଭାବରେ ଆମର ସମୟ ବର୍ତ୍ତମାନ ହେଇଗଲେ ଆମ କଥା ବିଶ୍ରାମ ଦେବା ତେଣୁ ଗୋଟେ ଏଇ ଗୀତଟା ଗାନ କରିବା ଆଇନର ସେ